ନମସ୍କାର, ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, କାରଣ ପାପର ବେତନ ମୃତ୍ୟୁ, କିନ୍ତୁ ଈଶ୍ୱରଙ୍କ ଅନୁଗ୍ରହ ଦାନ ଆମ୍ଭମାନଙ୍କର ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ଅନନ୍ତ ଜୀବନ ଅଟେ। ଆସନ୍ତୁ ସେହି ମୃତ୍ୟୁର ଭୟରୁ ରକ୍ଷା ପାଇ ଅନନ୍ତ ଜୀବନର ଅଧିକାରୀ ହେବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
প্রিয় শ্রোতা বন্ধু, আজির এই শুভ অবসরের আমাদের সৃষ্টিকর্তা তথা উদ্ধারকর্তা প্রভু যীশুখ্রিস্ট বহুমূল্য নামে শুভেচ্ছা জনায়ে আজির এই পথ প্রদর্শিকা কার্যক্রমের অংশীবা নিমন্তে স্বাগত করে। কণ আপনার ভালো অনেক তো মর বিশ্বাস, গতদিন মানকরে প্রভুঙ্কর বাক্য মধ্যে দিয়ে আপনার নিশ্চিত ভাবে আত্মিক জীবনরে উপকৃত হয়ে পারিবে। আজি মধ্য প্রভু তাহলে বাক্য মধ্যে দিয়ে ଆମ ସହିତ କଥାବାର୍ତ୍ତା କରିବା ପାଇଁ ଯାଉଅଛନ୍ତି। ସେ ଆମମାନଙ୍କୁ ତାଙ୍କର ବାକ୍ୟ ମଧ୍ୟ ଦେଇ ସାନ୍ତ୍ୱନା ଦେବା ପାଇଁ ଯାଉଅଛନ୍ତି, ଶକ୍ତି ଦେବା ପାଇଁ ଯାଉଅଛନ୍ତି, ସାହସ ଦେବା ପାଇଁ ଯାଉଅଛନ୍ତି। ଆଉ ସେ ଆମମାନଙ୍କୁ ତାଙ୍କର ବାକ୍ୟ ମଧ୍ୟ ଦେଇ ଏହି ଜଗତ ମଧ୍ୟରେ ଏକ ବିଜୟୀ ଜୀବନ ଯାପନ କରିବା ପାଇଁ ଶକ୍ତି ଦେବା ପାଇଁ ଯାଉଅଛନ୍ତି। ତେଣୁ ଆସୁ, ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା ପୂର୍ବରୁ ନିଜ ନିଜର ଜୀବନକୁ ପ୍ରଭୁଙ୍କ ନିକଟରେ ସମର୍ପଣ କରିବା, ଆଉ ସେହି ବାକ୍ୟ ଅନୁଯାୟୀ ଜୀବନଯାପନ କରିବା ନିମନ୍ତେ ଚେଷ୍ଟା କରିବା। ତେବେ ଆପଣଙ୍କର ପ୍ରାର୍ଥନାର ଅନୁରୋଧ ରକ୍ଷା କରି ଆମେ ମଧ୍ୟ ଆପଣଙ୍କ ନିମନ୍ତେ ପ୍ରାର୍ଥନା କରୁଅଛୁ। ପ୍ରଭୁ ଆପଣଙ୍କୁ ସମସ୍ତ ବିଷୟରେ ସାହାଯ୍ୟ କରିବେ, ଆଶୀର୍ବାଦ କରିବେ। ମାତ୍ର ସେ ଚାହାନ୍ତି ଆପଣଙ୍କର ବିଶ୍ୱାସ, ଆଉ ସେ ଚାହାନ୍ତି ଆପଣଙ୍କର ସମର୍ପିତର ଜୀବନ। ଆସନ୍ତୁ ତାହେଲେ ପ୍ରଭୁଙ୍କର ବାକ୍ୟ ମଧ୍ୟ ଦେଇ ଯିବା ପୂର୍ବରୁ ପ୍ରାର୍ଥନାର ସହିତ ପ୍ରଭୁଙ୍କ ଚରଣର ନିକଟବର୍ତ୍ତୀ ହେବା। ଆସନ୍ତୁ ପ୍ରାର୍ଥନା କରିବା। ପବିତ୍ର ପ୍ରଭୁ, ତୁମର ଧନ୍ୟବାଦ କରୁଅଛୁ, ତୁମର ପ୍ରଶଂସା କରୁଅଛୁ ଏହି ସୁନ୍ଦର ସମୟ ପାଇଁ। ପ୍ରଭୁ ତୁମର ଉପସ୍ଥିତି ଆମମାନଙ୍କୁ ଉପଲବ୍ଧି କରିବା ପାଇଁ ଦିଅ। ତୁମର ବାକ୍ୟ ମଧ୍ୟ ଦେଇ ପ୍ରଭୁ ତୁମେ ଆମମାନଙ୍କର ସହିତରେ କଥା କୁହ। ପ୍ରଭୁ ତୁମର ବାକ୍ୟ ପ୍ରତି ଆମମାନଙ୍କର କର୍ଣ୍ଣ, ଆମମାନଙ୍କର ହୃଦୟକୁ ତୁମେ ଖୋଲିଦିଅ, ଏକ ସରଳ ବିଶ୍ୱାସର ହୃଦୟ ଦିଅ। ଆମମାନଙ୍କର ମନ ମଧ୍ୟରୁ ସମସ୍ତ ପ୍ରକାର ଅବିଶ୍ୱାସ ଓ ସନ୍ଦେହ ପ୍ରଭୁ ତୁମେ ଦୟାକରି ଦୂର କରି ଏବଂ ଶୈତାନ ସମସ୍ତ ପ୍ରକାର ପ୍ରତିବନ୍ଧକକୁ ତୁମେ ଦୂର କରି ତୁମର ବାକ୍ୟ ପ୍ରତି ମନୋଯୋଗିତା ଏବଂ ଏକ ସ୍ଥିର ମନ ତୁମେ ଆମମାନଙ୍କୁ ଦାନ କର। ଯେତିକି ସମୟ ଧରି ତୁମର ବାକ୍ୟ ଅଧ୍ୟୟନ କରିବୁ ବା ଶ୍ରବଣ କରିବୁ ସେଥିନିମନ୍ତେ ପ୍ରଭୁ ଆମମାନଙ୍କୁ ଧୀର ସ୍ଥିର ଚିତ ଦାନ କର। ଆଉ ତୁମର ବାକ୍ୟ ମଧ୍ୟ ଦେଇ ଆମମାନଙ୍କୁ ତୁମେ ଆତ୍ମିକ ଜୀବନରେ ବର୍ଦ୍ଧିଷ୍ଣୁମା ନିମନ୍ତେ ସାହାଯ୍ୟ କର। ତୁମର ଇଚ୍ଛା ତୁମେ ଆମମାନଙ୍କ ଜୀବନରେ ସାଧନ କର। ଏହି ସମସ୍ତ ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ଆସନ୍ତୁ ବର୍ତ୍ତମାନ ଆମେ ଈଶ୍ୱରଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ମିଖା ପୁସ୍ତକ 3 ପର୍ବର 7 ପଦରୁ ଆରମ୍ଭ କରି 12 ପଦ ପର୍ଯ୍ୟନ୍ତ ଅଧ୍ୟୟନ କରିବା ନିମନ୍ତେ ଯିବା। ଏଠାରେ ମୁଁ ଆପଣଙ୍କୁ ସ୍ମରଣ କରାଇଦେବାକୁ ଚାହେଁ ଯେ ଗତ ପାଠରେ ଆମେ ରାଜପୁତ୍ରମାନଙ୍କର ବା ଅଧିପତିମାନଙ୍କର ପାପ ସମ୍ପର୍କରେ ଓ ଏହାପରେ ମାଓବାଦୀମାନଙ୍କ ପାପ ସମ୍ପର୍କରେ ଆଲୋଚନା କରିଥିଲୁ। ଇସ୍ରାଏଲ ଜାତି ମଧ୍ୟରେ ଏମାନେ ଯଦିଓ ମୁଖ୍ୟ ସ୍ଥାନ ଗ୍ରହଣ କରିଥିଲେ, ମାତ୍ର ଏମାନେ ପାପ କରିବାରୁ ଈଶ୍ୱରଙ୍କର ବିଚାର ସେମାନଙ୍କ ଉପରେ ବର୍ତ୍ତିବାକୁ ଯାଉଥିଲା, କାରଣ ଈଶ୍ୱରଙ୍କ ନିକଟରେ କୌଣସି ମୁଖାପେକ୍ଷା ନାହିଁ। ସେ ପାପର ପ୍ରତିଫଳ ଦିଅନ୍ତି। ଯେଉଁମାନେ ପାପ କରନ୍ତି ସେମାନେ ଈଶ୍ୱରଙ୍କ ବିଚାରର ସମ୍ମୁଖୀନ ହୁଅନ୍ତି। ଆସନ୍ତୁ ଆଜି ମଧ୍ୟ ଆମେ ସେହି ମାଓବାଦୀମାନଙ୍କ ପାପ ସମ୍ପର୍କରେ ଆଉ କିଛି ଆଲୋଚନା କରିବା ନିମନ୍ତେ ଯିବା, ଯାହାକି ମିଖା ମାଓବାଦୀଙ୍କ ମୁଖ ଦେଇ ଈଶ୍ୱର ପ୍ରକାଶ କରିଅଛନ୍ତି। ଦେଖନ୍ତୁ ମିଖା 3 ପର୍ବର 7 ପଦରେ ଏହିପରି ଲେଖା ଅଛି, ପୁଣି ଦର୍ଶକମାନେ ଲଜ୍ଜିତ ଓ ମନ୍ତ୍ରବେତାମାନେ ଉଦ୍ବିଗ୍ନ ହେବେ, ହଁ ସେ ସମସ୍ତେ ଆପଣା ଆପଣା ଓଷ୍ଠାଧର ଢାମ୍ପିବେ, କାରଣ ପରମେଶ୍ୱରଙ୍କଠାରୁ କୌଣସି ଉତ୍ତର ନାହିଁ। ମିଖା କହୁଅଛନ୍ତି ଯେ ସେତେବେଳେ ଏପରି ଗାଢ଼ ଅନ୍ଧକାର ହେବ ଯେଉଁମାନେ ମିଥ୍ୟା ଭବିଷ୍ୟତ ବକ୍ତା ସେମାନେ ନିଜେ ନିଜକୁ ମୂର୍ଖରେ ପରିଣତ କରିବେ। କାରଣ ଘଟଣା ହେଉଛି ଯେ ସେମାନଙ୍କର ଭାବବାଣୀଗୁଡ଼ିକ ସଫଳ ହେବ ନାହିଁ। ଆପଣ ଜାଣିପାରିବେ ଯେ ଏହା ଥିଲା ଏକ ବିଷୟ ଯାହାକି ଆହୋ ରାଜା ଜାଣିବାକୁ ପାରିଥିଲେ, ସେ ଏହି ବିଷୟ ଆବିଷ୍କାର କରିଥିଲେ, ମାତ୍ର ସେହି ସମୟକୁ ଏହା ଅତି ବିଳମ୍ବ ହୋଇଯାଇଥିଲା, କାରଣ ସମସ୍ତ ମିଥ୍ୟା ମାଓବାଦୀମାନେ ତାହାଙ୍କୁ ଯୁଦ୍ଧକୁ ଯାଇ ଯୁଦ୍ଧ କରିବା ନିମନ୍ତେ କହିଲେ। କିନ୍ତୁ କେବଳ ଜଣେ ଭବିଷ୍ୟତ ବକ୍ତା ଯିଏକି ଈଶ୍ୱରଙ୍କ ବ୍ୟକ୍ତି ଥିଲେ ସେ କହିଲେ ଯେ ଯଦି ସେ ଯୁଦ୍ଧକୁ ଯିବେ ସେ ଆଉ ଫେରିଆସିବେ ନାହିଁ, ମାତ୍ର ସେହି ସ୍ଥାନରେ ହତ ହେବେ। ଆଉ ସେହି ସତ୍ୟ ଭବିଷ୍ୟତ ବକ୍ତା ଥିଲେ ମିଖାୟ ଭବିଷ୍ୟତ ବକ୍ତା। ମାତ୍ର ଅତି ଦୁଃଖର ବିଷୟ ଥିଲା ଯେ ଆହବ ରାଜା ତାହାଙ୍କର କଥା ଶୁଣିଲେ ନାହିଁ, କାରଣ ମିଖାୟ ଯେପରି କହିଥିଲେ ଆହବ ରାଜାଙ୍କ ପ୍ରତି ଠିକ୍ ସେହିପରି ଘଟିଲା। ସେ ଯୁଦ୍ଧ କରିବାକୁ ଗଲେ ଓ ସେଠାରେ ହତ ହେଲେ, ଯାହାକି ଆପଣ ପୁରାତନ ନିୟମର ପ୍ରଥମ ରାଜାବଳୀ ପୁସ୍ତକର 22 ପର୍ବର ପ୍ରଥମ ପଦରୁ 28 ପଦ ପର୍ଯ୍ୟନ୍ତ ପାଠ କଲେ ଜାଣିପାରିବେ। ଈଶ୍ୱରଙ୍କ ଲୋକମାନେ ଯେପରି ଶୁଣିଲେ ସେହିପରି କହିଲେ ଓ ସେମାନେ ସମସ୍ତେ ସତ୍ୟ କହିଲେ। ପ୍ରିୟ ବନ୍ଧୁ, ଆଜି ଖ୍ରୀଷ୍ଟ ବିଶ୍ୱାସୀ ମଣ୍ଡଳୀ ମଧ୍ୟରେ ପାପକୁ ଘୋଡ଼ାଇ ରଖିବା ନିମନ୍ତେ ଚେଷ୍ଟା କରିବା କିଛି ଆବଶ୍ୟକ ନାହିଁ, କି ପାପକୁ ଘୋଡ଼ାଇ ରଖିଲେ କିଛି ଫଳ ହେବ ନାହିଁ। ଆଜି ଯେଉଁମାନେ ବିଶ୍ୱାସୀ ମଣ୍ଡଳୀ ମଧ୍ୟରେ ଅତି ଉଚ୍ଚ ପଦାଧିକାରୀ ସେମାନେ ଯେତେବେଳେ ନିନ୍ଦନୀୟ କାର୍ଯ୍ୟରେ ସମ୍ପୃକ୍ତ ହୋଇ ବର୍ଦ୍ଧିଷ୍ଣୁ ହେବାର ବିଷୟ ଆମେ ଶୁଣୁ ବା ଲକ୍ଷ୍ୟ କରିବାକୁ ପାରୁ, ସେତେବେଳେ ଏହା ଏକ ଆଲୋଚନାର ବିଷୟ ହୋଇପଡ଼େ। ଆମେ ଏବ୍ରି 12 ପର୍ବର 6 ପଦଟିକୁ ପୁନର୍ବାର ଅଧ୍ୟୟନ କରିବା ଆବଶ୍ୟକ। ଦେଖନ୍ତୁ ସେଠାରେ ଏହିପରି ଲେଖା ଅଛି, କାରଣ ପ୍ରଭୁ ଯାହାକୁ ପ୍ରେମ କରନ୍ତି ତାହାକୁ ଶାସନ କରନ୍ତି, ପୁଣି ଯେଉଁ ପୁତ୍ରକୁ ସେ ଗ୍ରହଣ କରନ୍ତି ତାହାକୁ ପ୍ରହାର କରନ୍ତି। ପ୍ରଭୁ କାହିଁକି ସେପରି କରନ୍ତି? ସେ ଏହା କରନ୍ତି କାରଣ ସେ ଚାହାନ୍ତି ନାହିଁ ଆମ୍ଭେମାନେ ଜାରଜ ସନ୍ତାନ ହେଉ। ସେ ଆମମାନଙ୍କୁ କହନ୍ତି, ମୁଁ ତୁମମାନଙ୍କୁ ଶାସ୍ତି ଦେଇ ଶୃଙ୍ଖଳିତ କରୁଅଛି, ଯେପରି ତୁମ୍ଭେମାନେ ଓ ଜଗତ ମଧ୍ୟ ଜାଣିବାକୁ ପାରିବ ଯେ ତୁମେମାନେ ମୋହର ସନ୍ତାନ। ପ୍ରିୟ ବନ୍ଧୁ, ଆପଣ ବିଶ୍ୱାସୀ ମଣ୍ଡଳୀର ଜଣେ ନେତା ହୋଇଥାଇପାରନ୍ତି ବା ଜଣେ ଶିକ୍ଷକ ଅଥବା ପ୍ରଚାରକ ହୋଇଥାଇପାରନ୍ତି, ମାତ୍ର ଆପଣ ଯଦି ପ୍ରକୃତରେ ଈଶ୍ୱରଙ୍କ ସନ୍ତାନ ହୋଇନଥାନ୍ତି ତାହେଲେ ଆପଣ ନିଜକୁ ଯାରଜ ସନ୍ତାନ ବୋଲି ସ୍ୱୀକାର କରିବାକୁ ହେବ। ଆପଣଙ୍କୁ ଏହା ମାନିନେବାକୁ ପଡ଼ିବ, ମୁଁ ଈଶ୍ୱରଙ୍କର ପ୍ରକୃତ ସନ୍ତାନ ନୁହେଁ। ମୁଁ ପ୍ରକୃତରେ ଆତ୍ମିକ ଜୀବନରେ ନୂତନ ଜନ୍ମ ପ୍ରାପ୍ତ ହୋଇନାହିଁ। ମୁଁ ପ୍ରକୃତରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ମୋର ବ୍ୟକ୍ତିଗତ ଉଦ୍ଧାରକର୍ତ୍ତା ରୂପେ ଗ୍ରହଣ କରିପାରିନାହିଁ। ମୁଁ ତାହାଙ୍କୁ ପ୍ରେମ କରେ ନାହିଁ। ମୁଁ ତାହାଙ୍କର ସେବା କରିବା ନିମନ୍ତେ ତାହାଙ୍କର ଅନ୍ୱେଷଣ କରେ ନାହିଁ। ମୁଁ ତାହାଙ୍କର ବାକ୍ୟରେ ଆଦୌ ମନୋଯୋଗ କରେ ନାହିଁ। ମିଖାଙ୍କ ସମୟରେ ମିଥ୍ୟାଭାବାଦୀମାନେ ସେହି ପ୍ରକାର ସ୍ଥିତିରେ ଥିଲେ। ସେମାନେ ଲୋକମାନଙ୍କୁ ସାନ୍ତ୍ୱନା ଦେବା ନିମନ୍ତେ ଅତି ଚିକ୍କଣ କଥା ବା ମଧୁର କଥାମାନ କହୁଥିଲେ। ଆପଣ ଦେଖନ୍ତୁ, ମନୁଷ୍ୟମାନେ ଯେପରି ଶ୍ରୁତିମଧୁର କଥା ଶୁଣିବାକୁ ଚାହୁଁଥିଲେ, ସେମାନେ ସେହିପରି ଶ୍ରୁତିମଧୁର ଭାଷାରେ କଥା କହୁଥିଲେ। ସେମାନଙ୍କର କର୍ଣ୍ଣକୁ ସୁହାଇଲା ଭଳି କଥା କହୁଥିଲେ, ଓ ସେହି ଲୋକମାନେ ମଧ୍ୟ ମିଥ୍ୟାଭାବାଦୀମାନଙ୍କର କଥାକୁ ଶୁଣି ଓ ଗ୍ରହଣ କରି ସେମାନଙ୍କର ପ୍ରଶଂସା କରୁଥିଲେ। ପ୍ରକୃତରେ ଆପଣ ଜଣେ ଅତି ମହାନ ପ୍ରଚାରକ, କାରଣ ଆପଣ ଅତି ସୁନ୍ଦର ବିଷୟମାନ ପ୍ରଚାର କରନ୍ତି। ସବୁକିଛି ଠିକ୍ ଅଛି, ଏହିପରି ଭାବେ ସେମାନେ କହୁଥିଲେ। ସେମାନେ ଅତି ଭୋଗବିଳାସରେ କାଳକ୍ଷେପଣ କରୁଥିଲେ, ମାତ୍ର ନୈତିକତାର ମାନ ଭୟଭୀତ କରାଉଥିଲା। ବର୍ତ୍ତମାନ ଲକ୍ଷ୍ୟ କରନ୍ତୁ, ମିଖା ସେହି ଦଳର ଲୋକମାନଙ୍କଠାରୁ ନିଜକୁ ପୃଥକ ରଖିବା ନିମନ୍ତେ ଅତି ଯତ୍ନବାନ। ମିଖା ତିନି ପର୍ବର ଆଠ ପଦରେ ଲେଖା ଅଛି, ମାତ୍ର ଯାକୁବକୁ ତାହାର ଆଜ୍ଞାଲଙ୍ଘନ ଓ ଇସ୍ରାଏଲକୁ ତାହାର ପାପ ଜ୍ଞାତ କରାଇବା ନିମନ୍ତେ ଆମ୍ଭେ ପ୍ରକୃତରେ ସଦାପ୍ରଭୁଙ୍କ ଆତ୍ମା ଦ୍ୱାରା ଶକ୍ତିରେ, ନ୍ୟାୟ ବିଚାରରେ ଓ ପରାକ୍ରମରେ ପରିପୂର୍ଣ୍ଣ ଅଛୁ। ସେମାନେ ଯେଉଁ ସମ୍ବାଦକୁ ଘୃଣା କରୁଥିଲେ, ଏପରି ସମ୍ବାଦକୁ ଘୋଷଣା କରି ଲୋକମାନଙ୍କ ନିକଟରେ ଅପ୍ରିୟ ହେବା ନିମନ୍ତେ ଏହା ଏକ ଆନ୍ତରିକ ସହନଶୀଳତାର ବିଷୟ ଥିଲା। ମାତ୍ର ମିଖା କହିପାରିଥିଲେ, ମୁଁ ଜାଣେ ଯେ ମୁଁ ଯାହା କହୁଅଛି ତାହା କହିବା ନିମନ୍ତେ ଈଶ୍ୱରଙ୍କ ଆତ୍ମା ମୋତେ ଚାଳନା ଦେଉଅଛନ୍ତି। ପ୍ରିୟ ବନ୍ଧୁ, ସେହିପରି ସ୍ଥିତିରେ ରହିବା ଏକ ଚମତ୍କାର ବିଷୟ। ଆଜି ଯେଉଁମାନେ ଈଶ୍ୱରଙ୍କର ବାକ୍ୟ ପ୍ରଚାରକ, ସେମାନେ ଈଶ୍ୱରଙ୍କ ଆତ୍ମା ଅନୁଯାୟୀ ପରିଚାଳିତ ହୋଇ ଈଶ୍ୱରଙ୍କ ବାକ୍ୟ ଅନ୍ୟମାନଙ୍କ ନିକଟରେ ପହଞ୍ଚାଇବା ଆବଶ୍ୟକ, ଓ ନିଜେ ମଧ୍ୟ ସେହିପରି ଈଶ୍ୱରଙ୍କ ବାକ୍ୟ ଅଧ୍ୟୟନ କରି ତହିଁର ନିଗୁଢ଼ ଅର୍ଥକୁ ବୁଝିବା ନିମନ୍ତେ ଚେଷ୍ଟା କରିବା ଆବଶ୍ୟକ। ଆସନ୍ତୁ ଏହାପରେ ଜିରୁସାଲାମର ନେତାମାନଙ୍କର ପାପ ସମ୍ପର୍କରେ ଆଲୋଚନା କରିବା ନିମନ୍ତେ ଯିବା। ଏହି ଶେଷ ବିଭାଗରେ ମିଖା ଭବିଷ୍ୟତ ବକ୍ତା ବିଶେଷ କରି ଜିରୁସାଲାମ ଆଡ଼କୁ ଫେରନ୍ତି। ଏଥିପୂର୍ବରୁ ସେ ଇସ୍ରାଏଲର ଉତ୍ତର ରାଜ୍ୟ ବିଷୟରେ କହିଆସୁଥିଲେ, ମାତ୍ର ବର୍ତ୍ତମାନ ସେ ଦକ୍ଷିଣ ରାଜ୍ୟର ଭାଓବାଦୀମାନଙ୍କୁ, ଅଧିପତିମାନଙ୍କୁ ଓ ଯାଜକମାନଙ୍କୁ ଏକତ୍ର କରି ସେମାନଙ୍କ ଉପରେ ଈଶ୍ୱରଙ୍କର ବିଚାରକୁ ବର୍ତ୍ତାଉଛନ୍ତି। ଦେଖନ୍ତୁ ତିନି ପର୍ବର ନଅ ପଦରେ ଏହିପରି ଲେଖା ଅଛି, ହେ ଯାକୁବ ବଂଶର ପ୍ରଧାନବର୍ଗ ଓ ଇସ୍ରାଏଲ ବଂଶର ଶାସନକର୍ତ୍ତାଗଣ, ମୁଁ ନିବେଦନ କରେ, ତୁମ୍ଭେମାନେ ଏହା ଶୁଣ, ତୁମ୍ଭେମାନେ ନ୍ୟାୟ ବିଚାର ଘୃଣା କରୁଅଛ ଓ ଅପକ୍ଷପାତ ବିଚାର ସବୁ ଅନ୍ୟଥା କରୁଅଛ। ସେ କହନ୍ତି, ମୋ କଥା ଶୁଣ, ତୁମମାନଙ୍କୁ ମୋହର କିଛି କହିବାକୁ ଅଛି। ଏହାପରେ ସେ ସେମାନଙ୍କର ପାପ ସବୁକୁ ଗୋଟି ଗୋଟି କରି ପ୍ରକାଶ କରନ୍ତି, ଯାହାକି ତିନି ପର୍ବର ଦଶ ଓ ଏଗାର ପଦରେ ଲେଖା ଅଛି, ସେମାନେ ସିଓନକୁ ରକ୍ତରେ ଓ ଜିରୁସାଲାମକୁ ଅଧର୍ମରେ ନିର୍ମାଣ କରୁଅଛନ୍ତି। ସେ ସ୍ଥାନର ପ୍ରଧାନବର୍ଗ ଲାଞ୍ଚ ନେଇ ବିଚାର କରନ୍ତି ଓ ତହିଁର ଯାଜକଗଣ ବେତନ ନେଇ ଶିକ୍ଷା ଦିଅନ୍ତି ଓ ତହିଁର ଭବିଷ୍ୟତ ବକ୍ତାଗଣ ଅର୍ଥ ନେଇ ମନ୍ତ୍ର ପଢ଼ନ୍ତି। ତଥାପି ସେମାନେ ସଦାପ୍ରଭୁଙ୍କ ଉପରେ ନିର୍ଭର କରି କୁହନ୍ତି, ସଦାପ୍ରଭୁ କି ଆମମାନଙ୍କ ମଧ୍ୟରେ ନାହାନ୍ତି? କୌଣସି ଅମଙ୍ଗଳ ଆମମାନଙ୍କ ନିକଟକୁ ଆସିବ ନାହିଁ। ସେ କହନ୍ତି, ସେମାନେ ସିଓନକୁ ରକ୍ତରେ ଓ ଜିରୁସାଲାମକୁ ଅଧର୍ମରେ ନିର୍ମାଣ କରୁଅଛନ୍ତି, କିନ୍ତୁ କିପରି? ଦେଖନ୍ତୁ ସେ ତହିଁର କାରଣ ଦର୍ଶାନ୍ତି, ସେ ସ୍ଥାନର ପ୍ରଧାନବର୍ଗ ଲାଞ୍ଚ ନେଇ ବିଚାର କରନ୍ତି ଓ ତହିଁର ଯାଜକଗଣ ବେତନ ନେଇ ଶିକ୍ଷା ଦିଅନ୍ତି ଓ ତହିଁର ଭବିଷ୍ୟତ ବକ୍ତାଗଣ ଅର୍ଥ ନେଇ ମନ୍ତ୍ର ପଢ଼ନ୍ତି। ଏହା କେଉଁ ବିଷୟ ଥିଲା ଯାହାକି ସେମାନଙ୍କର ସମସ୍ତଙ୍କର ଏକ ସାଧାରଣ ବିଷୟ ଥିଲା? ତାହା ଥିଲା ଲୋଭ ଓ ଲାଳସାପୂର୍ଣ୍ଣ ଦୃଷ୍ଟି। ପ୍ରିୟ ବନ୍ଧୁ, ଏପରିକି ସେହି ପ୍ରତିମା ପୂଜା ସମୟରେ ତାହା ଥିଲା ଏକ ଜଘନ୍ୟ ପ୍ରତିମା ପୂଜା ରୂପକ ପାପ। ପ୍ରିୟ ବନ୍ଧୁ, ଆଜି ହୁଏତ ଆମେ ପ୍ରତିମା ପୂଜା କରୁନାହୁଁ ବା ପ୍ରତିମାଗୁଡ଼ିକ ଆମମାନଙ୍କର ଚତୁଃପାର୍ଶ୍ୱରେ ବସି ନାହାନ୍ତି, ମାତ୍ର ତଥାପି ଆମେ ଯଦି ଲୋଭର ବଶବର୍ତ୍ତୀ ହୋଇଅଛୁ ତାହେଲେ ଆମେ ପ୍ରତିମା ପୂଜାକୁ ସ୍ଥାନ ଦେଇଅଛୁ ବା ପ୍ରତିମା ପୂଜକମାନଙ୍କ ସହ ସମାନ ଅଟୁ। ମିଖା ଭବିଷ୍ୟତ ବକ୍ତା ଇସ୍ରାଏଲର ପ୍ରକୃତ ପାପକୁ ଆମମାନଙ୍କର ଦୃଷ୍ଟିଗୋଚରକୁ ଆଣନ୍ତି। ତାହା ହେଉଛି ପ୍ରତିମା ପୂଜା, ଯେହେତୁ ସେମାନଙ୍କ ମଧ୍ୟରେ ଲୋଭ ମୁଖ୍ୟ ସ୍ଥାନ ଅଧିକାର କରିଥିଲା। ବିଚାରପତିମାନେ ଲାଞ୍ଚ ନେବା ନିମନ୍ତେ ବିଚାର କରୁଥିଲେ, ଯାଜକମାନେ ବେତନ ନେଇ ଶିକ୍ଷା ଦେଉଥିଲେ ଓ ଭାଓବାଦୀମାନେ ଅର୍ଥ ନେଇ ମନ୍ତ୍ର ପଢ଼ୁଥିଲେ। ସେମାନେ ସମସ୍ତେ ଏହିପରି କରୁଥିଲେ ଯେପରି ସେମାନେ ତହିଁରୁ ନିଜ ନିମନ୍ତେ କିଛି ପାଇପାରନ୍ତି, ନିଜର ସ୍ୱାର୍ଥ ହାସଲ ହୋଇପାରେ। ସେମାନେ ଈଶ୍ୱରଙ୍କୁ ବିଚାରରେ ନେଲେ ନାହିଁ କି ଲୋକମାନଙ୍କୁ ବିଚାରରେ ନେଲେ ନାହିଁ, ଅର୍ଥାତ୍ ସେମାନେ ଈଶ୍ୱରଙ୍କ ବିଷୟରେ କିମ୍ବା ଲୋକମାନଙ୍କ ବିଷୟରେ ଚିନ୍ତା କଲେ ନାହିଁ। ସେମାନେ ସେମାନଙ୍କ ଉପରେ ଚଢ଼ି କରି ଚାଲିବା ନିମନ୍ତେ ଇଚ୍ଛା କରୁଥିଲେ, କିନ୍ତୁ ସେ ଯାହା ହେଉନା କାହିଁକି ସେମାନଙ୍କ ବିରୁଦ୍ଧରେ ଏହି ଅଭିଯୋଗ ଥିଲା, ତୁମମାନଙ୍କର ଲୋଭ ଓ ଅର୍ଥର ଲାଳସା ହେତୁ ତୁମେମାନେ ସେମାନଙ୍କୁ ନରଖାଦକ ପରି ଭକ୍ଷଣ କରୁଅଛ। ଯେତେବେଳେ ଏକ ଜାତିର ନେତୃତ୍ୱ ଉଭୟ ସାମାଜିକ ଓ ଧାର୍ମିକ କ୍ଷେତ୍ରରେ ମନ୍ଦ, ସେତେବେଳେ ସରକାରର କୌଣସି ସଂଗଠନ କାର୍ଯ୍ୟ କରିବ ନାହିଁ। ଏହା ହିଁ ଆମମାନଙ୍କ ପ୍ରତି ମିଖା ଭବିଷ୍ୟତ ବକ୍ତାଙ୍କର ସମ୍ବାଦ। କୌଣସି ଦେଶର ବା ରାଜ୍ୟର ଯଦି ପତନ ଘଟିଥାଏ ତାହେଲେ ନୈତିକତାର ଅଭାବ ହିଁ ସେଥିନିମନ୍ତେ ଦାୟୀ। ଏହାଦ୍ୱାରା ସାମାଜିକ କ୍ଷେତ୍ରରେ, ରାଜନୈତିକ କ୍ଷେତ୍ରରେ, ଧାର୍ମିକ କ୍ଷେତ୍ରରେ ଓ ଆର୍ଥିକ କ୍ଷେତ୍ରରେ ମଧ୍ୟ ପତନ ଘଟିଥାଏ। ପ୍ରିୟ ବନ୍ଧୁ, ଦେଶର ନେତାମାନେ ବା ଶାସକମାନେ ଯଦି ଈଶ୍ୱରବିହୀନ ଜୀବନଯାପନ କରନ୍ତି ଓ ଅନ୍ୟାୟ ଲାଭର ଅନୁଗାମୀ ହୁଅନ୍ତି ତାହେଲେ ସେହି ଦେଶ ବା ରାଜ୍ୟ କେବେ ହେଲେ ଉନ୍ନତି କରିପାରିବ ନାହିଁ, ବରଂ ଏହା ପତନାଭିମୁଖୀ ହୋଇଥାଏ। କାରଣ ଦେଶର ସମୃଦ୍ଧି ଧନ ଉପରେ ନିର୍ଭର କରେ ନାହିଁ, ମାତ୍ର ଜନ ଉପରେ ନିର୍ଭର କରେ। ତିନି ପର୍ବର ବାର ପଦରେ ଲେଖା ଅଛି, ଏହେତୁ ତୁମମାନଙ୍କ ସକାଶୁ ସିଓନ କ୍ଷେତ୍ରତୁଲ୍ୟ ଚାଷ କରାଯିବ ଓ ଜେରୁସାଲମ ଢିପି ହେବ, ଆଉ ଗୃହର ପର୍ବତ ବନସ୍ଥ ଉଚ୍ଚସ୍ଥଳୀର ତୁଲ୍ୟ ହେବ। ଏହା ଏକ ଭାବବାଣୀ ଯାହାକି ସେମାନଙ୍କର ପାପ ହେତୁ ଜେରୁସାଲମର ସମ୍ପୂର୍ଣ୍ଣ ଜନଶୂନ୍ୟତାର ବିଷୟକୁ ପ୍ରକାଶ କରେ। ଜିରିମିୟ ଭବିଷ୍ୟତ ବକ୍ତା ମିଖାଙ୍କର ଭାବବାଣୀକୁ ଏହିପରି ଭାବେ ଆଣି ଉପସ୍ଥାପିତ କରନ୍ତି, ଯାହାକି ଭାବବାଣୀର ଏକ ନିଶ୍ଚୟତାକୁ ପ୍ରତିପାଦନ କରେ। ଦେଖନ୍ତୁ ଜିରିମିୟ 26 ପର୍ବର 18 ପଦରେ ଏହିପରି ଲେଖା ଅଛି, ଜିହୁଦାର ରାଜା ହିଜକିୟର ସମୟରେ ମୋରେଷ୍ଟିୟ ମିଖା ଭବିଷ୍ୟତ ବାକ୍ୟ ପ୍ରଚାର କଲା, ଆଉ ସେ ଜିହୁଦାର ସମସ୍ତ ଲୋକଙ୍କୁ ଏହି କଥା କହିଲା, ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, ସିଓନ କ୍ଷେତ୍ରତୁଲ୍ୟ ଚଷାଯିବ ଓ ଜେରୁସାଲମ ଢିପି ହେବ, ପୁଣି ଯେଉଁ ପର୍ବତରେ ମନ୍ଦିର ଅଛି ତାହା ବନସ୍ଥ ଉଚ୍ଚସ୍ଥଳୀର ସମାନ ହେବ। ଏହି ବିନାଶ ଘଟିଲା ଯେତେବେଳେ ନବୁଖଦ୍ନେଶ୍ୱର ଜେରୁସାଲମକୁ ବିନଷ୍ଟ କଲେ। ନିହିମିଆ ପୁସ୍ତକର ପ୍ରଥମ କେତୋଟି ପର୍ବରେ ଆମେ ଏହାର ତାତ୍ପର୍ଯ୍ୟକୁ ଲକ୍ଷ୍ୟ କରିବାକୁ ପାରୁ। ନିହିମିଆ ଯେତେବେଳେ ଜେରୁସାଲମକୁ ଫେରିଗଲେ ସେ ଏହାକୁ ଧ୍ୱଂସ ଅବସ୍ଥାରେ ପଡ଼ି ରହିଥିବାର ଲକ୍ଷ୍ୟ କରିବାକୁ ପାରିଲେ। ଏହା କେବଳ ଧ୍ୱଂସ ସ୍ତୂପ ବ୍ୟତୀତ ଅନ୍ୟ କିଛି ନଥିଲା। ଏହି ନଗରକୁ ପୁନର୍ବାର ନିର୍ମାଣ କରିବା ସମ୍ଭବପର ବୋଲି ଜଣାଯାଉନଥିଲା ଓ ଏକ ଭରସାହୀନ ବିଷୟ ଥିଲା। ତାଲମୁଡ୍, ଯାହାକି ଏକ ଜିହୁଦୀୟ ଲେଖା, ଘଟଣାର ବିବରଣୀ ଏହିପରି ଭାବେ ପ୍ରଦାନ କରେ ଯେ 70 ଖ୍ରୀଷ୍ଟାବ୍ଦରେ ରୋମ୍ ଦ୍ୱାରା ଜେରୁସାଲମ ଯେତେବେଳେ ବିନଷ୍ଟ ହେଲା ସେହି ସମୟରେ ରୋମୀୟ ସୈନ୍ୟ ବିଭାଗର ରୁଫ ନାମକ ଜଣେ ଉଚ୍ଚପଦସ୍ଥ କର୍ମଚାରୀ ଲଙ୍ଗଳରେ ମନ୍ଦିରର ମୂଳଦୁଆର ଅଞ୍ଚଳକୁ ହଳ କରିଥିଲେ। ତେବେ ଅନେକ ଏହି ପ୍ରଥାକୁ ଅଗ୍ରାହ୍ୟ କରନ୍ତି, ଯଦିଓ ଜିରୋମ୍ ନାମକ ଜଣେ ଜିହୁଦୀ ଐତିହାସିକ ଏହାକୁ ଲକ୍ଷ୍ୟ କରିବାକୁ ପାରିଥିଲେ। ତେବେ ବ୍ୟକ୍ତିଗତ ଭାବେ ମୁଁ ବିଶ୍ୱାସ କରେ ଯେ ସେହି ସମୟର ଐତିହାସିକ ପ୍ରଥା ସଠିକ୍ ତଥ୍ୟ ପ୍ରଦାନ କରେ। ଉଭୟ ନବୁଖଦ୍ନିଶ୍ଚର ଓ ଟାଇଟସ୍ ଏହି ପ୍ରକାର ବିଷୟ ସାଧନ କରିବା ନିମନ୍ତେ ସମର୍ଥ ଥିଲେ। ସେହି ନିର୍ଦ୍ଦିଷ୍ଟ ଐତିହାସିକ ତଥ୍ୟ ସତ୍ୟ ହେଉ ବା ନ ହେଉ, ମାତ୍ର ଏପରିକି ଆଜି ମଧ୍ୟ ଜେରୁସାଲମ ମିଖାଙ୍କ ଭାବବାଣୀର ପ୍ରକୃତ ସଫଳ ହେବାର ଚିହ୍ନ ଧାରଣ କରେ। ପ୍ରିୟ ବନ୍ଧୁ, ଈଶ୍ୱରଙ୍କ ବାକ୍ୟ କେବେ ହେଲେ ମିଥ୍ୟା ହୁଏ ନାହିଁ। ଏହା ନିଶ୍ଚିତ ଭାବେ ସଫଳ ହୋଇଛି, ହେଉଛି ଓ ହେବାକୁ ଯାଉଅଛି। ମାତ୍ର ଆମମାନଙ୍କୁ ଈଶ୍ୱରଙ୍କ ବାକ୍ୟରେ ବିଶ୍ୱାସ କରିବାକୁ ହେବ। କିନ୍ତୁ ଆମମାନେ ଯଦି ସତ୍ୟ ଭାଓବାଦୀମାନଙ୍କର ବାକ୍ୟ ନ ଶୁଣି ମିଥ୍ୟା ଭାଓବାଦୀମାନଙ୍କର ବାକ୍ୟ ପ୍ରତି କର୍ଣ୍ଣ ଡେରିବା, ତାହେଲେ ଆମମାନେ ବିନଷ୍ଟ ହେବା। ବର୍ତ୍ତମାନର ଏହି ଅସତ୍ୟ ଜଗତରେ ସତ୍ୟ କ'ଣ ତାହା ଆମମାନଙ୍କୁ ଜାଣିବାକୁ ହେବ। କିନ୍ତୁ ଆମମାନେ ସେହି ସତ୍ୟକୁ ଜାଣିବା କିପରି? ପ୍ରଭୁ ଯୀଶୁ କହନ୍ତି, ଯଦି ତୁମେମାନେ ମୋର ବାକ୍ୟରେ ସ୍ଥିର ହୋଇ ରହିବ, ତାହେଲେ ତୁମେମାନେ ସତ୍ୟ ଜ୍ଞାତ ହେବ ଓ ସେହି ସତ୍ୟ ତୁମମାନଙ୍କୁ ମୁକ୍ତ କରିବ। ସେହି ସତ୍ୟକୁ ଜ୍ଞାତ ହେବାର ଅର୍ଥ ହେଉଛି ପ୍ରଭୁ ଯୀଶୁଙ୍କୁ ଜ୍ଞାତ ହେବା। ଯଦି ଆମମାନେ ତାହାଙ୍କର ବାକ୍ୟକୁ ଭଲ ଭାବେ ଶୁଣୁ ଓ ତାହାଙ୍କ ବାକ୍ୟ ମଧ୍ୟରୁ ଶିକ୍ଷା ଗ୍ରହଣ କରୁ ଓ ତାହାଙ୍କ ବାକ୍ୟର ସତ୍ୟତାକୁ ଧ୍ୟାନ କରୁ ଓ ତାହାଙ୍କ ବାକ୍ୟର ବାଧ୍ୟ ହୋଇ ତଦନୁଯାୟୀ ଜୀବନଯାପନ କରୁ, ତାହେଲେ ଆମ୍ଭେମାନେ ତାହାଙ୍କୁ ଅର୍ଥାତ୍ ସେହି ସତ୍ୟକୁ ଭଲ ଭାବେ ଜ୍ଞାତ ହୋଇପାରିବା, ଆଉ ସେ ଆମମାନଙ୍କୁ ଆମମାନଙ୍କର ସମସ୍ତ ପାପରୁ ଉଦ୍ଧାର କରି ପରିଷ୍କାର କରିବେ ଓ ଆମମାନଙ୍କୁ ସମସ୍ତ ପ୍ରକାର ଭ୍ରାନ୍ତ ଶିକ୍ଷାରୁ ଉଦ୍ଧାର କରି ସେହି ଅନନ୍ତ ଜୀବନରେ ପ୍ରବେଶ କରାଇବେ। ପ୍ରିୟ ବନ୍ଧୁ, ଆଜି କ'ଣ ଆମେ ପ୍ରକୃତିରେ ସତ୍ୟକୁ ଜ୍ଞାତ ହେବା ପାଇଁ ଚାହୁଁଛୁ କି? ଆଜି କ'ଣ ଆମେ ସତ୍ୟକୁ ଗ୍ରହଣ କରିବା ନିମନ୍ତେ ପ୍ରସ୍ତୁତ ଅଛୁ କି? ପ୍ରଭୁ ଯୀଶୁ କହନ୍ତି, ମୁଁ ପଥ ସତ୍ୟ ଓ ଜୀବନ, ମୋ ଦେଇ ନଗଲେ କେହି ପିତାଙ୍କ ନିକଟକୁ ଯାଇପାରେ ନାହିଁ। ଆଜି କିନ୍ତୁ ଅନେକ ଖ୍ରୀଷ୍ଟଙ୍କ ବିନା ଈଶ୍ୱରଙ୍କର ନିକଟବର୍ତ୍ତୀ ହେବାକୁ ଚାହାନ୍ତି, ମାତ୍ର ତାହା ସମ୍ଭବ ନୁହେଁ। ଯଦି ତାହା ହୋଇଥାନ୍ତା, ତାହେଲେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଏହି ଜଗତକୁ ଆସି କୃଷୀୟ ମୃତ୍ୟୁଭୋଗ କରିବା ବା ସମାଧିସ୍ଥ ହେବା ଓ ତୃତୀୟ ଦିବସରେ ମୃତ୍ୟୁରୁ ଉତ୍ଥିତ ହେବା ଆବଶ୍ୟକ ହୋଇନଥାନ୍ତା। ମାତ୍ର ସେ ଆମମାନଙ୍କ ନିମନ୍ତେ ସେହି କୃଷୀୟ ମୃତ୍ୟୁଭୋଗ କରି ଆମମାନଙ୍କୁ ପାପରୁ ଉଦ୍ଧାର କଲେ, ଯେପରି ଆମ୍ଭେମାନେ ତାହାଙ୍କଠାରେ ବିଶ୍ୱାସ କରି ତାହାଙ୍କୁ ଉଦ୍ଧାରକର୍ତ୍ତା ରୂପେ ଗ୍ରହଣ କରିବା ଦ୍ୱାରା ପାପରୁ ଉଦ୍ଧାରପ୍ରାପ୍ତ ହୋଇ ଅନନ୍ତ ଜୀବନର ଅଧିକାରୀ ହେଉ। ସେ ହେଉଛନ୍ତି ସେହି ସତ୍ୟ ଯିଏକି ଆମ୍ଭମାନଙ୍କୁ ପାପରୁ ମୁକ୍ତି ଦେବା ନିମନ୍ତେ ସମର୍ଥ। ସେ ହେଉଛନ୍ତି ସେହି ସତ୍ୟ ଯିଏକି ଆମମାନଙ୍କୁ ସନ୍ତାନତ୍ୱର ଅଧିକାରୀ କରାଇବା ନିମନ୍ତେ ସମର୍ଥ। ସେ ହେଉଛନ୍ତି ସେହି ସତ୍ୟ ଯିଏକି ଆମମାନଙ୍କୁ ଅନନ୍ତ ଜୀବନ ଦେବା ନିମନ୍ତେ ସମର୍ଥ। ମାତ୍ର ସେ ଚାହାନ୍ତି ଆମମାନଙ୍କର ବିଶ୍ୱାସ ଓ ବାଧ୍ୟତା। କିନ୍ତୁ ଆଜି ଆମେ ସତ୍ୟକୁ ଗ୍ରହଣ କରିବାକୁ ଚାହୁଁନା, କାରଣ ଆମ୍ଭେମାନେ ମିଥ୍ୟାକୁ ଗ୍ରହଣ କରିବାକୁ ଓ ମିଥ୍ୟାରେ ଚାଲିବାକୁ ପସନ୍ଦ କରୁ। ଆଉ କାଳେ ଆମେ ସତ୍ୟ ଜ୍ଞାତ ହେବା ଦ୍ୱାରା ଯେପରି ମିଥ୍ୟାକୁ ପରିତ୍ୟାଗ କରିବାକୁ ନ ପଡ଼େ ବା ଅନ୍ଧକାରର ବିଷୟ ସବୁକୁ ବା ପାପକୁ ପରିତ୍ୟାଗ କରିବାକୁ ନ ପଡ଼େ, ଏଥିପାଇଁ ଆମେ ସତ୍ୟକୁ ଜ୍ଞାତ ହେବା ନିମନ୍ତେ ଚାହୁଁନା। ଓ ଆମମାନେ ସତ୍ୟ ଜ୍ଞାତ ହେଲେ ମଧ୍ୟ ମିଥ୍ୟାକୁ ସମର୍ଥନ କରୁ, କାରଣ ଆମ୍ଭେମାନେ ମିଥ୍ୟାକୁ ହିଁ ପସନ୍ଦ କରୁ ଓ ମିଥ୍ୟାରେ ଆଚରଣ କରିବାକୁ ଚାହୁଁ। ପ୍ରଭୁ କରନ୍ତୁ ଯେପରି ଆମେମାନେ ସତ୍ୟ ଜ୍ଞାତ ହୋଇ ସେହି ସତ୍ୟରେ ଆଚରଣ କରି ଅନନ୍ତ ଜୀବନର ଅଧିକାରୀ ହେଉ। କାରଣ ସତ୍ୟକୁ ଜ୍ଞାତ ହେବା ଅର୍ଥ ପ୍ରଭୁ ଯୀଶୁଙ୍କୁ ଜ୍ଞାତ ହେବା, ଓ ପ୍ରଭୁ ଯୀଶୁଙ୍କୁ ଜ୍ଞାତ ହେବାର ଅର୍ଥ ଅନନ୍ତ ଜୀବନର ଅଧିକାରୀ ହେବା, କାରଣ ସେ ହେଉଛନ୍ତି ଅନନ୍ତ ଜୀବନ। ତେଣୁକରି ପ୍ରିୟ ବନ୍ଧୁ, ଆଜି ଯଦି ଆପଣ ସତ୍ୟ ଜ୍ଞାତ ହୋଇପାରିନାହାନ୍ତି ବା ସତ୍ୟକୁ ଗ୍ରହଣ କରିନାହାନ୍ତି, ଆଜି ହେଉଛି ସେହି ସୁଯୋଗ, ଆଜି ହେଉଛି ସେହି ସମୟ। ସେହି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଜ୍ଞାତ ହୁଅନ୍ତୁ, ସେହି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଗ୍ରହଣ କରନ୍ତୁ, ସେହି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରନ୍ତୁ, ତାହେଲେ ସେ ଆପଣଙ୍କୁ ସତ୍ୟରେ କଢ଼ାଇ ନେବେ। ପ୍ରଭୁ ପ୍ରତ୍ୟେକଙ୍କୁ ସେହି ସତ୍ୟ ପ୍ରତି ଏକ ଦୃଢ଼ ବିଶ୍ୱାସ ପ୍ରଦାନ କରନ୍ତୁ।
ଜୀବ ବାଙ୍କ ସୃତି বহিলে স্তুতি কর তাঁক করুণা চিরস্থায়ী অজাপতি বহিলে স্তুতি কর তাঁক করুণা চিরস্থায়ী আগে বি বহিলে স্তুতি কর তাঁক করুণা চিরস্থায়ী তাঁক করুণা চিরস্থায়ী জিহবাক স্তুতি কর তাঁক করুণা পদ্মাবতী রখিলে স্তুতি কর তাঁক করুণা চিরস্থায়ী পদ্মাবতী রখিলে স্তুতি কর তাঁক করুণা চিরস্থায়ী আগে বি রখিবে স্তুতি কর তাঁক করুণা চিরস্থায়ী তাঁক করুণা চিরস্থায়ী জিহবাক স্তুতি কর পদ্মাবতী পাড়িলে স্তুতি কর
প্রিয় শ্রোতা বন্ধু, আমার কার্যক্রমটি শুনিথিবারু আপনাকু অশেষ ধন্যবাদ। প্রকৃত মানসিক শান্তি পাইবা নিমন্তে এই বেতার কার্যক্রমটি নিয়মিত শুনন্তু ও প্রভু যীশুঙ্ক বিষয়ে অধিক জানিবার আগ্রহ থিলে আমসহ পত্র মাধ্যমে যোগাযোগ করন্তু। আমার ঠিকানাটি হেলা পথ প্রদর্শিকা পোস্ট বক্স নম্বর 33 ভুবনেশ্বর 751001। ঠিকানাটি আউথরে শুনন্তু, পথ প্রদর্শিকা পোস্ট বক্স নম্বর 33 ভুবনেশ্বর 751001। আমার ইমেল আড্রেসটি লিখি রাখন্তু odia.ttb@radio882.com। তেবে আজি পাই বিদায় দিওন্তু, নমস্কার।